ନମସ୍କାର ଶ୍ରୋତାଗଣ, ଓଡ଼ିଶା ମୋବାଇଲ ବାଣୀର ସକାଳର ଖବରରେ ଆପଣଙ୍କୁ ସ୍ୱାଗତ। ବିଜୁଳି ସଙ୍କଟ ଗୁରୁତର, ସାରା ରାଜ୍ୟରେ ବିଦ୍ୟୁତ କାଟ, କଟକ ଭୁବନେଶ୍ୱରରେ ଘଣ୍ଟାଏ, ଗ୍ରାମାଞ୍ଚଳରେ ଅନିର୍ଦ୍ଦିଷ୍ଟ କାଳ। ବିଜୁଳି ସଙ୍କଟ ଏତେ ଗୁରୁତର ହୋଇଛି ଯେ ରାଜ୍ୟ ସରକାର ଆଜି ବିଧିବଦ୍ଧ ଭାବେ ଏହି ବିଦ୍ୟୁତ କାଟ ସମ୍ପର୍କରେ ଘୋଷଣା କରିଛନ୍ତି, ଦର୍ଶାଇଛନ୍ତି ଯେ ରାଜ୍ୟରେ ଜଳଭଣ୍ଡାର ସବୁ ଶୁଖିଲା ପଡିଛି, ସେଠାରୁ ବିଦ୍ୟୁତ ଉତ୍ପାଦନ ହୋଇପାରୁନି, ତେଣୁ ରାଜ୍ୟରେ ଚାହିଦା ମୁତାବକ ବିଦ୍ୟୁତ ଉତ୍ପାଦନ ହୋଇପାରୁନି। ସାଗରମାଳା ପ୍ରକଳ୍ପ ଉପରେ ଅଂଶୀଦାରଙ୍କ ବୈଠକ, କେନ୍ଦ୍ର ସରକାରଙ୍କ ସାଗରମାଳା ପ୍ରକଳ୍ପ ଉପରେ ଅଂଶୀଦାରମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ପାରାଦ୍ୱୀପ ବନ୍ଦର ରାଜ୍ୟ ସରକାରଙ୍କ ବରିଷ୍ଠ ପଦାଧିକାରୀ ଭାଗ ନେଇଥିଲେ। ଜାମ୍ମୁ କାଶ୍ମୀରରେ ଏନକାଉଣ୍ଟର, 2 ଯବାନ ଶହୀଦ, 4 ଆତଙ୍କବାଦୀ ନିହତ। ଜାମ୍ମୁ କାଶ୍ମୀରର ହନ୍ଦୱାଡା ଅଞ୍ଚଳରେ ଆଜି ସକାଳେ ପାକ୍ ଆତଙ୍କବାଦୀଙ୍କ ବଡ଼ ଧରଣର ଅନୁପ୍ରବେଶ ଉଦ୍ୟମକୁ ପଣ୍ଡ କରିଛି ସୁରକ୍ଷା ବାହିନୀ। ପ୍ରାୟ 8 ଜଣ ଆତଙ୍କବାଦୀ ଭାରତୀୟ ସୀମାରେ ପଶିବାକୁ ଉଦ୍ୟମ କଲାବେଳେ ସୁରକ୍ଷା ବାହିନୀ ସହ ପ୍ରବଳ ଗୁଳି ବିନିମୟ ହୋଇଥିଲା। ଏଥିରେ 2 ଜଣ ଯବାନ ଶହୀଦ ହୋଇଥିବା ବେଳେ 4 ଜଣ ଆତଙ୍କବାଦୀ ନିହତ ହୋଇଥିବାର ଖବର ମିଳିଛି। ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ନିୟମକୁ ମାନୁନି ଓମଫେଡ, ନୂଆ ଟ୍ରିଟମେଣ୍ଟ ପାଇଁ ଏବେ ବି ହୋଇନି ଟେଣ୍ଡର, ଓମଫେଡ ଅଧ୍ୟକ୍ଷଙ୍କୁ ଜବାବ ତଲବ। ଓମଫେଡରୁ ବାହାରୁଥିବା ବର୍ଜ୍ୟ ପାଣି ସିଧାସଳଖ ଡ୍ରେନ, କୂଅ ଓ ପୋଖରୀ ମିଶୁଛି, ଏ ନେଇ ବାରମ୍ବାର ଅଭିଯୋଗ ହେବା ପରେ ରାଜ୍ୟ ସରକାର ନିୟନ୍ତ୍ରଣ ବୋର୍ଡ ଘଟଣାସ୍ଥଳ ପରୀକ୍ଷା କରାଯାଇଥିଲା। ଏହାପରେ ବୋର୍ଡ ପକ୍ଷରୁ କମ୍ପାନୀକୁ ଗତ ଫେବୃଆରୀରେ କାରଣ ଦର୍ଶାଅ ନୋଟିସ ଯାଇଥିଲା। ମାତ୍ର ଏହି 1.5 ବର୍ଷ ମଧ୍ୟରେ କମ୍ପାନୀ କି ପଦକ୍ଷେପ ନେବ ସେ ସମ୍ପର୍କରେ ବୋର୍ଡକୁ କିଛି ବି କହିଲା ନାହିଁ, ଫଳରେ ବୋର୍ଡ କିଛି ଦିନ ଅପେକ୍ଷା କରିବା ପରେ ପୁଣି ଥରେ ଓମଫେଡ ଅଧ୍ୟକ୍ଷଙ୍କୁ ଏ ନେଇ ଜବାବ ତଲବ କରିଛି। ଶ୍ରୋତାଗଣ, ଯଦି ଆପଣ ଓଡ଼ିଶା ମୋବାଇଲ ବାଣୀରେ ସକାଳ ଖବର ଶୁଣିବାକୁ ଇଚ୍ଛା ପ୍ରକାଶ କରୁଛନ୍ତି ତେବେ 3 ଅଙ୍କ ଟିପି ନିଜର ମତ ନିଶ୍ଚିନ୍ତ ରଖନ୍ତୁ। ଧନ୍ୟବାଦ।